ନଟିଆ କୁଟ କପଟିଆ ଗୌଡ ଟୋକା ସେତ ବାଟରେ ଘାଟରେ ମାଠିଆ ଭାଙ୍ଗେଲୋ ପକେଇ ଟେକା ସେତ ହଟିଆ ନଟିଆ କୁଟ କପଟିଆ ଗୌଡ ଟୋକା ସେତ ବାଟରେ ଘାଟରେ ମାଠିଆ ଭାଙ୍ଗେଲୋ ପକେଇ ଟେକା ସେତ ବନେ ବନେ ଜଗେ ଗାଈ ସେତ ଚୋରି କରି ଖାଏ ଦହି ସେତ ବନେ ବନେ ଜଗେ ଗାଈ ସେତ ଚୋରି କରି ଖାଏ ଦହି ତାର କୋଉ ଗୁଣ ଦେଖି ଭଲ ପାଇଲୁ ଆଲୋ ରାଧିକା ଆଲୋ ରାଧିକା ଆଲୋ 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 ରାଧିକା ଆଲୋ ରାଧିକା ସେତ ହଟିଆ ସେତ ନଟିଆ ସେତ ହଟିଆ ନଟିଆ କୁଟ କପଟିଆ ଗୌଡ ଟୋକା ସେତ ବାଟରେ ଘାଟରେ ମାଠିଆ ଭାଙ୍ଗେଲୋ ପକେଇ ଟେକା ବଜେଇ ବଜେଇ କରିଦେଲା କି ବାତ ତେ ଗୁଣି ରଜା ଘର ପୁଅ ଭାବି ଦେଇ ତାକୁ ମନ ଦେଇ ଦେଲୁ ଜାଣି ଶୁଣି ମୋହନ ବଇଶି ବଜେଇ ବଜେଇ କରିଦେଲା କି ବାତ ତେ ଗୁଣି ରଜା ଘର ପୁଅ ଭାବି ଦେଇ ତାକୁ ମନ ଦେଇ ଦେଲୁ ଜାଣି ଶୁଣି ସେତ ହାଣ୍ଡି ପରି ଦିଶେ କଳା ସେତ ବୟସରେ ସାନ ପିଲା ସେତ ହାଣ୍ଡି ପରି ଦିଶେ କଳା ସେତ ବୟସରେ ସାନ ପିଲା ତାକୁ କୋଉ ହିସାବରେ ପିରତି କଲୁ ଆଲୋ ରାଧିକା ଆଲୋ ରାଧିକା ଆଲୋ 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 ରାଧିକା ଆଲୋ ରାଧିକା ସେତ ହଟିଆ ସେତ ନଟିଆ ସେତ ହଟିଆ ନଟିଆ କୁଟ କପଟିଆ ଗୌଡ ଟୋକା ସେତ ବାଟରେ ଘାଟରେ ମାଠିଆ ଭାଙ୍ଗେଲୋ ପକେଇ ଟେକା ମଥୁରାକୁ ଯିବ ଛାଡ଼ି କାଉର ବସାରେ କୋଇଲି ଥାଏ ଲୋ ଲାଗିଗଲେ ପର ଯାଏ ଉଡ଼ି ଆଜି ସିନା ସିଏ ଗୋପରେ ବଢ଼ୁଛି କାଲି ମଥୁରାକୁ ଯିବ ଛାଡ଼ି କାଉର ବସାରେ କୋଇଲି ଥାଏ ଲୋ ଲାଗିଗଲେ ପର ଯାଏ ଉଡ଼ି ସେତ ସହଜରେ ପରଦେଶୀ ହାତ ପାହାନ୍ତାରୁ ଯିବ ଖସି ସେତ ସହଜରେ ପରଦେଶୀ ହାତ ପାହାନ୍ତାରୁ ଯିବ ଖସି ତାର କୋଉ ଭାବ ଦେଖି ଭରସା କଲୁ ଆଲୋ ରାଧିକା ଆଲୋ ରାଧିକା ଆଲୋ 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 ରାଧିକା ଆଲୋ ରାଧିକା ସେତ ହଟିଆ ସେତ ନଟିଆ ସେତ ହଟିଆ ନଟିଆ କୁଟ କପଟିଆ ଗୌଡ ଟୋକା ସେତ ବାଟରେ ଘାଟରେ ମାଠିଆ ଭାଙ୍ଗେଲୋ ପକେଇ ଟେକା ନଟିଆ କୁଟ କପଟିଆ ଗୌଡ ଟୋକା ସେତ ବାଟରେ ଘାଟରେ ମାଠିଆ ଭାଙ୍ଗେଲୋ ପକେଇ ଟେକା ସେତ ବନେ ବନେ ଜଗେ ଗାଈ ସେତ ଚୋରି କରି ଖାଏ ଦହି ସେତ ବନେ ବନେ ଜଗେ ଗାଈ ସେତ ଚୋରି କରି ଖାଏ ଦହି ତାର କୋଉ ଗୁଣ ଦେଖି ଭଲ ପାଇଲୁ ଆଲୋ ରାଧିକା।